ॐ नमो भगवते वासुदेवाय ॐ नमो भगवते वासुदेवाय श्रीमद्भागवतम् दशमस्कन्ध 13 अध्याय श्लोक 46 तावत् सर्वे वत्सपालाः तावत् सर्वे वत्सपालाः पश्यतु अजस्य तत्क्षणात् पश्यतु अजस्य तत्क्षणात् व्यदृश्यन्त घनश्यामः व्यदृश्यन्त घनश्यामः पीतकौशेयवाससः पीतकौशेयवाससः तावत् सर्वे वत्सपालाः पश्यतो अजस्य तत्क्षणात् व्यदृश्यन्त घनश्यामः पीतकौशेयवाससः तावत् सर्वे वत्सपालाः पश्यतो अजस्य तत्क्षणात् व्यदृश्यन्त घनश्यामः पीतकौशेयवाससः शब्दन्वा प्रभु अपन पढ़िए पढ़ करिए पढ़ करिए तावत् सर्वे वत्सपालाः पश्यतो अजस्य तत्क्षणात् व्यदृश्यन्त घनश्यामः पीतकौशेयवाससः माताजी के पाठ करिए कि न खाली गप करिए गम गम गप्पा चलिए शब्दन बात तावत जेतेवळ पर्यंत सर्वे समस्त वत्सपालः बाचरी एवं समस्त पालक पश्यतः से जेतेवळ देखिले अजस्य ब्रह्माकर तत्क्षणात् सेतेवळे व्यदृश्यन्त देखा हेले घनश्याम वर्षा जल भरा मेघ परि श्यामल वर्ण पीतकौशेय वाससः पीतवर्ण रेशमी वस्त्र परिहित श्लोकर अनुवाद तापरे ब्रह्मा जितेबले एपरि देखिले सेतेबले तांक सम्मुखरे समस्त बाचुरी एवं गोपाल बालक माने जलधर श्याम विग्रह एवं पीतवर्ण रेशम वस्त्र परिहित व्यक्ति रूपे देखा देले भावत ब्रह्मा जितेबले एपरि भाव चिंता करुथिले सेतेबले समस्त बाचुरी एवं गोपाल बालक माने घनश्याम वर्ण एवं पीतवसन परिहित विष्णु मूर्ति रे रूपांतरित होइथिले ब्रह्मा जहाँ निज शक्ति एवं कृष्ण असीम शक्ति कथा चिंता कले कि कौन सी सिद्धांत उपनीत होगा पूर्व ये रूपांतर दर्शन करते नमो विष्पादाय कृष्ण पृष्ठाय भूतले श्रीमदे भक्ति सुरदंत स्वामी नामने नम सद्भक्तमणय मणिपुर उद्भवाय च प्रभुपाद लसद्वाणी प्रचार निरताय ते हरे कृष्ण अभी ठीक टाइम भागवत कथा है तेणु विशेष भाव में पूजारी मान को आम विशेष धन्यवाद अर्पण करुचु प्रभुपाद आम समय अनुवर्तिता समय अनुसार कार्य प्रभुपाद मान व्यवस्था करेणु समय क्या अपेक्षा करना चाणक्य पंडित कही गोटे क्षण गोटे स्वर्ण मुद्रा दे आम फेरी पारा ना गोटे स्वर्ण मुद्रा तेणु समय अनुवर्तिताटा बहुत गुरुत्वपूर्ण आम इस्कन रे ठीक एपट सेपट हम ना टाइम आमर जेहतु भक्त नहांती असुविधा रही सब प्रकार किंतु तथापि भक्त मैंने बहुत परिश्रम करी समय अनुवर्तिता रक्षा कर पार्टी जाओ ये जो आमर भागवतम कथा सकाळ 8-9 घंटाटे संध्या 7-7.5-8 घंटाटे दि घंटा व्यवस्था करछन्त प्रभुपाद महाराज नित्यं भागवत सेवया प्रतिदिन आम बुझू कि न बुझु इच्छा था कि न था जदि प्रतिदिन ये अभ्यास परिणत होते भगवान कहले ना अर्जुन जो कहले प्रभु यहाँ मन को संभव नियंत्रण कर असंभव चंचल की मन कृष्ण हाँ भगवान कहले जदि तुम जहाँ कह कि भूल कौना असंशय महाभाव ते कौन सन्देह ना कि तथापि यहाँ संभव केमी संभव अभ्यास अभ्यास जहाँ टाइम दे प्रभुपाद महाराज से अनुसार अभ्यास करवा तेणु अभ्यास भी असमर्थ सी पुणी द्वादश अध्याय कहे प्रभु अभ्यास आम करना तो कौन कर तथा अच्छी ताप बाट अच्छी जा आम चेष्टा कर अभ्यास करवा हाँ अभ्यास भी असमर्थ सी मत कर्म परम भव मद हाँ मदर्थ कर्म अभी कर्माणी कुर्बन सिद्धि महाशिष प्रभु से हो अति तत्व सर्तुषि कर्तम जगमाशित सर्वकर्म फल त्याग तथ कुरुजतात्मा विभिन्न अल्टरनेट दे समझ तो फर्स्ट क्लास फास्ट हो पारे ना किए लास्ट भी हम कि मिनिमम 30% रखा पड़ो 30% रखिले आप पार हो कि आम जो कही सोपटे अच्छा नष्ट प्रायसु अभद्रेशु आमर जो भितर रही अभद्र रही सब काम क्रोध इत्यादि से सब पूर्ण भाव दूर ना नष्ट प्रायसु कि परिमाण जा आम भगवान सेवा करते निश्चित भाव सब धुआ होना परिष्कार होमें जी सफा करते मंदिर मार्जन सब करते आम हृदय मार्जन होती आम सेवा करते आम हृदय से भाव में अलंकृत होदय से भाव में परिष्कृत होेणु आम से अनुसार आमर उन्नति करूचे तेणु किसी परिमाण में जब आम अभद्र दूर हो जाए भगवान आमको नहीं जी पास मार्क हो गलाना फास्ट क्लास फास्ट हेल्ले तो पढ़ेगा कोई असुविधा ना कि समाज तो फास्ट क्लास फास्ट पाई पार ना जो मैंने 30% रखते पास कले से भी जब तेणु जा हूँ भगवान लीलें आम सामिल हवा आज जमी ब्रह्मा भगवान लीलें सामिल होती जिते भगवान गोवत्सा मान रही जिते वर्षा पालक मान अच्छा तावत जिते पर्यटन जितने तावत सर्वे ब्रह्मा गोटे मुख ना चिंता करते ब्रह्मा गोटे मुख बाकी चिंता करते ब्रह्मा चारिमुख चारिमुख मान आग देखिए पचर देखिए बाँ को देखिए डाण को देखिए मुंड को बुले दरकार चतुर्मुख से सब आड़े देखिपर सबकि देखिपर पचर कौन हो जापर आगे कौन हो जापर सैड कौन तथापि तर मत मत चकर मारीगला तेणु से चिंता करकृत जो रखिक आसली से अठिक आसले ना कौन ये भाव बुझीपार ना मथा कम कलाना बुद्धि कम कलाना फेल मारे फेल्योर हो गला तेणु जो बड़े भाव में भगवान कभी अपराध किंतु भगवान से ग्रहण करना हरिस्ताने अपराधे तारे हरि नाम तुमस्ताने अपराधे नहीं परित्राण भगवान पाखे अपराध भगवान को गोटे नाम होती प्रशांत प्रशांत अर्थ कौन गोटे श्लोक अच्छा से शब्द प्रशांत प्रशांत हाँ गोटे शब्द अनेक अर्थ रही कि आचार्य मैंने कहते प्रशांत अर्थ हूँ भगवान आम जो करूचे सेवा आम भक्त मान सब सेवक मान अच्छा गौतम ठाक समस्त ये सेवार व्यस्त रही समस्त सेवक कि सेवे बहुत अपराध हो सेवा अपराध बतीष्टि अपराध बरापुराण रही ଅପରାଧ ସବୁ ଜାଣିଛନ୍ତି ଆପଣ ଯେଉଁମାନେ ସେବକ ସେମାନେ ଜାଣିବା କଥା ଅପରାଧ। ସପ୍ତମ ସ୍କନ୍ଧରେ ଗୋଟେ ଶ୍ଳୋକରେ ଏକଥା କହୁଛନ୍ତି ପ୍ରଭୁପାଦ ମହାରାଜ କହିଛନ୍ତି ଅନେକ ଅପରାଧ ରହୁଛି ନା ଆମର ଯେଉଁ ଆମେ ନାମ ଅପରାଧ କହୁଛେ ସେମିତି ସବୁଥିରେ ଅପରାଧ ରହିଛି। ବୈଷ୍ଣବ ଅପରାଧ ଧାମ ଅପରାଧ ସେବା ଅପରାଧ ଏ ବିଭିନ୍ନ ପ୍ରକାର ଅପରାଧ ରହିଛି ହେଲା। ଆଚ୍ଛା ଆମେ ଯେଉଁ ସେବା କରୁଛେ ସେବାରେ ବହୁତ ପ୍ରକାର ଅପରାଧ ରହିଛି। 32 ଅପରାଧ ନା କ'ଣ ଏମିତି ପୁରାଣରୁ ଉଦ୍ଧାର କରି କହିଛନ୍ତି ପ୍ରଭୁପାଦ ମହାରାଜ। ତେଣୁ ଆପଣମାନେ ଯେଉଁମାନେ ବିଶେଷ ଭାବରେ ଭଗବାନଙ୍କର ସେବକ ମାନେ ଯେଉଁମାନେ କ'ଣ ପୂଜାରୀ ସେମାନଙ୍କ ପାଇଁ ଏଇ ଜ୍ଞାନଟା ପାଇବା କଥା ଜାଣିବା କଥା ନିହାତି। କ'ଣ ସେ ଏଇଟା ଯେଉଁ ଆମେ ସବୁ ସେବା କରୁଛେ ଡିଟିଓରସିପ୍ରେ 32 ଅପରାଧ ରହିଛି ହେଲା। ବରାହ ପୁରାଣରେ ମଧ୍ୟ 18 ଅପରାଧ କଥା କୁହାଯାଇଛି। 32 50 ହେଲା ହେଲା। ଇଫ୍ ୱାନ୍ କମିଟ୍ସ ଏନି ଅଫ୍ ଦି ଏଭ ଅଫେନ୍ସେସ୍ ୱାନ୍ ମଷ୍ଟ ରିଡ୍ ଆଟ୍ଲିଷ୍ଟ ୱାନ୍ ଚାପ୍ଟର ଭଗବଦ୍ଗୀତା। ଆପଣ ଯେଉଁ କରୁଛନ୍ତି କିଛି ଅପରାଧ ରହୁଛି ଆମ ଅଜାଣତରେ ମଧ୍ୟ ଅପରାଧ ରହିଯାଉଛି। ଆମେ ତ ଜାଣିନେ ଅପରାଧ କ'ଣ କ'ଣ କରୁଛି କି ନା କରୁଛି ଅଲଗା କଥା। ତେଣୁ ଆମେ ଭୁଲ କରୁ କି ନ କରୁ କିନ୍ତୁ ଭଗବାନ ଭଗବତ ଗୀତା ଯେଉଁ କହିଛନ୍ତି 18 ଚାପ୍ଟର କହିଛନ୍ତି ଗୋଟିଏ ଚାପ୍ଟର ପଢ। 20 ଶ୍ଳୋକ ରହିଛି 12 ଅଧ୍ୟାୟରେ 15 ଅଧ୍ୟାୟରେ 20 ଅତି କମ୍ ଶ୍ଳୋକ ରହିଛି ଗୋଟିଏ ଚାପ୍ଟର ପଢ଼ୁନା। ୱାନ୍ ମଷ୍ଟ ରିଡ୍ ଆଟ୍ଲିଷ୍ଟ ୱାନ୍ ଚାପ୍ଟର ଭଗବତ ଗୀତା ଏକଥା କହିଛନ୍ତି ପ୍ରଭୁପାଦ ମହାରାଜ। ଯାହା ହଉ ଆମେ ସେ ପ୍ରଶାନ୍ତ ଗୋଟେ ଶ୍ଳୋକ ଅଛନ୍ତି
ପ୍ରଶାନ୍ତ
ଗୋଟେ ଚାପ୍ଟର ପଢ଼ିବା ପଢ଼ିବାକୁ ପଡ଼ିବ। ଆଉ କିଏ ପଢ଼ନ୍ତୁ କି ନ ପଢ଼ନ୍ତୁ ପୂଜାରୀ ଯିଏ ପଢ଼ିବ ପୂଜାରୀ ସେବା ଅପରାଧ ରହୁଛି ନା 32 ଅଫେନ୍ସେସ୍ 32 ଅପରାଧ ରହିଛି କହିଛନ୍ତି ଆଟ୍ଲିଷ୍ଟ ସେଟା ଜଣେ ପଢ଼ିବ। ତେଣୁ ଏ ଯେଉଁ ଅପରାଧ ସବୁ ରହୁଛି ଅପରାଧରେ ବ୍ରହ୍ମା ଅପରାଧ କରିଦେଉଛନ୍ତି କିନ୍ତୁ ଭଗବାନ ସେଇଟା ପ୍ରଶାନ୍ତ ଶବ୍ଦ ବ୍ୟବହାର କରାଯାଇଛି। ସେ ଶ୍ଳୋକଟା ମୋର ମନେ ପଡ଼ୁନି ସେ ଶ୍ଳୋକ ପ୍ରଶାନ୍ତ ଶବ୍ଦର ଅର୍ଥ ଆଚାର୍ଯ୍ୟ ଜଣେ କହୁଛନ୍ତି ଭଗବାନ ପ୍ରତି ଯେଉଁ ଅପରାଧ କରାଯାଉଛି ସେ ସେଇଟା ଗ୍ରହଣ କରନ୍ତି ନାହିଁ। ନା ସେଟା ତ ଭଗବତ ଗୀତା ସ୍ତୁତିରେ ଭାଗବତଙ୍କ ଗୋଟେ ସ୍ତୁତିରେ ସେଟା ସେ ଶ୍ଳୋକଟି ଅଛନ୍ତି ସେଥିରେ ପ୍ରଶାନ୍ତ ଶବ୍ଦ ବ୍ୟବହାର କରାଯାଇଛି। ପ୍ରଶାନ୍ତ ଶବ୍ଦର ଅର୍ଥ କୁହାଯାଉଛି ଯେ ଭଗବାନ ଆମେ ଯେଉଁ ପୂଜା କରୁଛେ ପୂଜାରେ ଆମେ କିଛି ଅପରାଧ ରହିଯାଉଛି ସେଇଟାକୁ ସେ ଗ୍ରହଣ କରନ୍ତି ନାହିଁ। ତେଣୁ ଇଏ ନିଜେ ତାଙ୍କର ପୁଅ ଭଗବାନଙ୍କ ପୁଅ ହେଉଛି ବ୍ରହ୍ମା ତେଣୁ ପୁଅ ଅପରାଧ କରୁଛି କ'ଣ କରିବେ ତେଣୁ କ୍ଷମା କରିଦେଇଛନ୍ତି ଭଗବାନ। ତଥାପି ଗୋଟିଏ ଚାପ୍ଟରରେ ବ୍ରହ୍ମା କ୍ଷମା ପ୍ରାର୍ଥନା କରିବେ। ତେଣୁ ଚାରିମୁଖ ଥାଇକରି ଅପରାଧ କରିଦେଲା ପରେ ଭଗବାନ ଏହିଭଳି ଭାବେ ବ୍ରହ୍ମା ଚିନ୍ତନ କରୁଛନ୍ତି କ'ଣ କେମିତି ଚିରକାଳ ବୋଲି କୁହାଗଲା ନା ପୂର୍ବ ଶ୍ଳୋକରେ କୁହାଗଲା ଚିରକାଳ ଧରି ଚିନ୍ତା କଲେ ମାନେ ବହୁତ ସମୟ ଧରି ଚିନ୍ତା କରୁଛନ୍ତି ଆଉ କିଛି ବୁଝିପାରୁନାହାନ୍ତି ତାଙ୍କର ବୁଦ୍ଧି ଫେଲ୍ ମାରିଲା ସେଇଠି। ତେଣୁ ଭଗବାନ ତାଙ୍କୁ କୃପା କଲେ ତେଣୁ ଭଗବାନ କ'ଣ କଲେ ନା ତାଙ୍କର ଏମାନଙ୍କର ଯେଉଁ ପରିଚୟ ପ୍ରଦାନ କଲେ ତଥାପି ତେ ଦେବ ପଦାମ୍ବୁଜଦ୍ୱୟ ପ୍ରସାଦ ଲେସାନୁଗୃହୀତ ଏବ ହି ଜାନାତି ତତ୍ତ୍ୱଂ ଭଗବନ୍ ମହିମ୍ନଂ ନ ଚାନ ଏକୋପି ଚିରଂ ବିଚିନ୍ନନ୍। ବ୍ରହ୍ମାଙ୍କର ଅନୁଭୂତି ନା ଏଇଟା ଅନୁଭବ କଲେ ପ୍ରଭୁ ଆପଣଙ୍କର କୃପା ହୋଇଥିବାରୁ ଆମେ ଜାଣୁଛୁ ଆପଣଙ୍କୁ ଏ ଶ୍ଳୋକଟି କହିବେ 14 ଅଧ୍ୟାୟ ପରେ ବର୍ଣ୍ଣନା କରିବେ। ଭଗବାନଙ୍କର ଯଦି ପାଦପଦ୍ମର ସାମାନ୍ୟ ଜଣେ ପ୍ରସାଦ ସାମାନ୍ୟ କୃପା ଜଣେ ପ୍ରାପ୍ତ ହୋଇଯାଏ ତାହେଲେ ସେ ତତ୍ତ୍ୱକୁ ଜାଣିପାରେ ଜାନାତି ତତ୍ତ୍ୱ ଭଗବାନ ମହିମ୍ନ ଭଗବାନଙ୍କର ମହିମା ଭଗବାନ ତତ୍ତ୍ୱକୁ ଜାଣିପାରିବେ। ନ ଚାନ୍ୟ ଚିର ଏକ ବି ଚିରଂ ବିଚିନ୍ନ ଚିରକାଳ ଧରି ଆମେ ଯଦି ଚିନ୍ତା କରି ଚାଲିବା ତଥାପି ଆମେ ଭଗବାନଙ୍କୁ ବୁଝିପାରିବା ପାଦପଦ୍ମ ପହଞ୍ଚିପାରିବା ନାହିଁ। ତେଣୁ ଭଗବାନ ତାଙ୍କୁ କୃପା କରି ତାଙ୍କ ରୂପକୁ ଦେଖେଇଲେ କ'ଣ ସେ ଦେଖିଲେ ସର୍ବେ ବର୍ଷ ପାଳା ଯେତେ ବର୍ଷା ଥିଲେ ଯେତେ ପାଳକମାନେ ଥିଲେ ଏଠି ସୁଦର୍ଶନ ତାଙ୍କର ଟୀକାରେ କହୁଛନ୍ତି ସର୍ବେ ବତ୍ସ ପାଳାଶ୍ଚ ସର୍ବେ ଜଷ୍ଟି ବିଷାଣ ଦେୟଶ୍ଚ ଖାଲି ବତ୍ସ ଏବଂ ବତ୍ସପାଳା ନୁହନ୍ତି ଯେଉଁ ଜଷ୍ଟି ମାନେ ଗାଈ ଜଗୁଛନ୍ତି ମାନେ ଇଏ ରଖିବେ ନା ବାଡ଼ିଟେ ରଖିବେ ସେ ବାଡ଼ି ମଧ୍ୟ ବିଷାଣ ଯେଉଁ ଶଙ୍ଖ ବିଷାଣ ଯେଉଁ ସିଂହା ଯେଉଁ ଫୁଙ୍କନ୍ତି ସେ ବିଷାଣ ମଧ୍ୟ ଧରିଛନ୍ତି ସମସ୍ତ ସବୁ ସାଙ୍ଗମାନେ ବି ଧରିଛନ୍ତି ତେଣୁ ସେମାନେ ସେସବୁ ମଧ୍ୟ କ'ଣ ନା ପଶ୍ୟତୁ ଅଜସ୍ୟ ତତ୍କ୍ଷଣା ଅଜ ଅଜ କହିଲେ ବ୍ରହ୍ମାକୁ ଅଜ କୁହାଯାଏ କାହିଁକି ନା ସେ ହଁ ପଦ୍ମ ଜାତ ହେଇଥିଲେ ଅଜର ଶବ୍ଦର ଅର୍ଥ ହେଉଛି ଅଜନ୍ମା ପ୍ରକୃତି ଆମେ ସମସ୍ତେ ମଧ୍ୟ ଅଜ ଏବଂ ଭଗବାନ ମଧ୍ୟ ଅଜ କେମିତି ଭଗବାନ କହିଲେ ଚତୁର୍ଥ ଅଧ୍ୟାୟରେ ଅଜୋପି ସନ୍ନ ବୟାତ୍ମା ଭୂତାନାମି ସୁରପି ସନ୍ ପ୍ରକୃତି ସ୍ୱାମ ଅଧିଷ୍ଠାୟ ସମ୍ଭବାମି ଆତ୍ମମାୟା ଆମେ ଅଜ କେମିତି ନା ନ ଜାୟତେ ମିୟତେ ବା କଦାଚିତ୍ ନାୟଂ ଭୂତ୍ୱା ଭୂତା ବା ନ ଭୂୟ ଅଜୋ ନିତ୍ୟ ଅଜ ଆମେ ହେଉଛୁ ଅଜ ତ ଶାଶ୍ୱତ ପୁରାଣ ନ ଅନ୍ୟତ ଅନ୍ୟମାନ ଶରୀରରେ ସମସ୍ତେ ଅଜ କିନ୍ତୁ ବିଶେଷ ଭାବରେ ଆମେ ଅଜ ହେଲେ ମଧ୍ୟ ଆମେ ଏ ଶରୀର ଧାରଣ କରିଛେ କିନ୍ତୁ ଭଗବାନଙ୍କ ଶରୀର ଆମ ଶରୀର ଭଳି ନୁହେଁ ତାଙ୍କର ସଚ୍ଚିଦାନନ୍ଦମୟ ଶରୀର କିନ୍ତୁ ବ୍ରହ୍ମାଙ୍କୁ ଅଜ କୁହାଯାଉଛି କାହିଁକି ନା ଅଜର ଅର୍ଥ ହେଉଛି ସେ କେଉଁ ମାତୃପକ୍ଷରେ ଆସିନାହାନ୍ତି ସେ ସିଧାସଳଖ ସେ ପଦ୍ମରେ ଉପସ୍ଥିତ ହେଲେ ପଦ୍ମରେ ପ୍ରକଟ ହେଲେ ତେଣୁ ଅଜର ଆଉ ଗୋଟେ ଶବ୍ଦ ଅଛି ସେଇଟା ହେଉଛି ଛେଳି ମେଣ୍ଢା ଅଜ ଅଜ ତାକୁ ଅଜାଗଳ ସ୍ଥାନ ବୋଲି କୁହାଯାଏ ଅଜାଗଳ ସ୍ଥାନ ତେଣୁ ଏ ଯେଉଁ ଛେଳି ଯେଉଁ ରହିଛନ୍ତି ଏମାନେ ଜଣେ ଆଚାର୍ଯ୍ୟ ବିଶ୍ୱନାଥ ଗୋଟେ ଟୀକାରେ କହୁଛନ୍ତି ଯେ ତୁମେ ଅଜ ପ୍ରକୃତିରେ ତୁମେ ଜଣେ ଛେଳି ତୁମର ବୁଦ୍ଧି ନାହିଁ ତେଣୁ ଅଜ ଶବ୍ଦ କୁହାହେଉଛି ତେଣୁ ଏଇ ଯେଉଁ ପଶ୍ଚାତ ଅଜସ୍ୟ ତତ୍କ୍ଷଣାତ୍ ତତ୍କ୍ଷଣାତ୍ କହିଲେ ସାଙ୍ଗେ ସାଙ୍ଗେ ଆପଣ ଏଠି ବସିଛନ୍ତି ସାଙ୍ଗେ ସାଙ୍ଗେ ପରିବର୍ତ୍ତିତ ହେଇଯିବେ ଇଏ ହେଉଛି ଭଗବାନଙ୍କର ଭଗବତ୍ତା ସାଙ୍ଗେ ସାଙ୍ଗେ ସବୁ ହେଇଯିବ ତେଣୁ ତତ୍କ୍ଷଣାତ୍ କ'ଣ ଦେଖିଲେ ପରିବର୍ତ୍ତନ ହେଇଗଲା କ'ଣ ନା ବ୍ୟଦୃଷ୍ଟାନ୍ତ ମାନେ ଗୋଟିଏ ମୁହୂର୍ତ୍ତରେ ସେଇ ଯେଉଁ ରହିଛନ୍ତି ବତ୍ସମାନ ରହିଛନ୍ତି ବତ୍ସପାଳନ ରହିଛନ୍ତି ଏବଂ କୃଷ୍ଣ ଅଲଗା ଭାବରେ ରହିଛନ୍ତି କିନ୍ତୁ ଗୋଟିଏ ମୁହୂର୍ତ୍ତରେ ସମସ୍ତେ ସମାନ ହେଇଗଲେ ବ୍ୟଦୃଷ୍ଟାନ୍ତ ଘନଶ୍ୟାମ କିଭଳି ହେଇଗଲେ ସେମାନେ ନା ଘନଶ୍ୟାମ ଶ୍ୟାମ ବର୍ଣ୍ଣ ହେଇଗଲେ ଭଗବାନ ବିଷ୍ଣୁ ତିନୋଟି ଶ୍ଳୋକରେ ବର୍ଣ୍ଣନା କରାଯିବ ଏ ନଅଟି ଶ୍ଳୋକରେ ମଧ୍ୟ ଏକତା ସବୁ ଆସିବ ଆଉ ପରେ ଯେଉଁ ଘନଶ୍ୟାମା ଶ୍ୟାମ ବର୍ଣ୍ଣ ଭଗବାନ ଭଗବାନ ଯେଉଁ ଆସନ୍ତି ଦ୍ୱାପର ଯୁଗରେ ଭଗବାନ ଯେତେବେଳେ ଭଗବାନଙ୍କ ନାମକରଣ ହେଇଥିଲା ସେତେବେଳେ ଦଶମ ସ୍କନ୍ଧ ଅଷ୍ଟମ ଅଧ୍ୟାୟରେ ଗର୍ଗମୁନି କହିଥିଲେ ସେ କଥା ଯେ ଭଗବାନଙ୍କର ବିଭିନ୍ନ ରଙ୍ଗ ରହିଛି ନାମକରଣ କରୁଥିଲେ ଆସନ୍ ବର୍ଣ୍ଣାସ୍ତବ୍ୟ ଗୁଣତନୁ ଯୁଗନ୍ତନୁ ଶୁକ୍ଳ ରକ୍ତ ତଥା ପିହିତ ଇଦାନୀ କୃଷ୍ଣତାଙ୍ଗତା ଭଗବାନ ଚାରୋଟି ବର୍ଣ୍ଣରେ ଆସନ୍ତି କେଉଁ କେଉଁ ବର୍ଣ୍ଣ ନା ଗୋଟେ ହେଉଛି ଶୁକ୍ଳ ବର୍ଣ୍ଣ ଶୁକ୍ଳ ବର୍ଣ୍ଣ କହିଲେ ଆପଣ ଯେଉଁ କହିଛନ୍ତି ଶୁକ୍ଳ ଧଳା ବସ୍ତ୍ର ତେଣୁ ଶୁକ୍ଳ ବର୍ଣ୍ଣରେ ଭଗବାନ କପିଳଦେବଙ୍କର ଭଗବାନ ଯେଉଁ ଆସିଥିଲେ ଆବିର୍ଭାବ ହେଇଥିଲେ ସେ ହେଉଛନ୍ତି କର୍ଦ୍ଦମୁନିଙ୍କ ସାମ୍ନାରେ ଯିଏ ଆବିର୍ଭାବ ହେଇଥିଲେ ସେ ଶୁକ୍ଳବର୍ଣ୍ଣ ସେ ସତ୍ୟଯୁଗର କଥା ଶୁକ୍ଳବର୍ଣ୍ଣରେ ସେ ଆସିଥିଲେ ତାପରେ ରକ୍ତ ରକ୍ତ କହିଲେ ସତ୍ୟଯୁଗରେ ଶୁକ୍ଳବର୍ଣ୍ଣ ତ୍ରେତାଯୁଗରେ ଭଗବାନ ରକ୍ତବର୍ଣ୍ଣରେ ଆସନ୍ତି ତେଣୁ ତାପରେ ଦ୍ୱାପର ଯୁଗରେ ଭଗବାନ ଆସନ୍ତି ଇଦାନୀ କୃଷ୍ଣତାଙ୍ଗତା କୃଷ୍ଣବର୍ଣ୍ଣରେ ଆସନ୍ତି ଭଗବାନ କୃଷ୍ଣ ଶ୍ୟାମବର୍ଣ୍ଣ କୁହାହେଉନି କୃଷ୍ଣବର୍ଣ୍ଣ କୁହାହେଉଛି ତେଣୁ ଇଏ ଯେଉଁ ଭଗବାନ ଆସନ୍ତି ପ୍ରତି ଦ୍ୱାପରରେ ଆସନ୍ତି ଶ୍ୟାମବର୍ଣ୍ଣରେ ଆସନ୍ତି ଏଇଟା ଚତୁଚତୁରାମୂର୍ତ୍ତିରେ ବର୍ଣ୍ଣନା କରାଯିବ କିନ୍ତୁ ବିଶେଷ ଦ୍ୱାପର ଆମେ ହେଉଛି ଆମେ ଏଇଠୁ ଗୋଲ୍ଡେନ୍ ଯୁଗରେ ରହିଛେ ବର୍ତ୍ତମାନ, ଆମେ ଗୋଲ୍ଡେନ୍ ସୁବର୍ଣ୍ଣ ଯୁଗରେ ବର୍ତ୍ତମାନ, କଳି ଯୁଗରେ ମଧ୍ୟ ଏଇଟା ହେଉଛି ସୁବର୍ଣ୍ଣ ଯୁଗ, ଆପଣମାନେ ସବୁ ସୁବର୍ଣ୍ଣ ଯୁଗରେ ଅଛନ୍ତି ବର୍ତ୍ତମାନ। 15,000 ବର୍ଷ ଧରି ଚାଲିବ କଳି ଯୁଗରେ, ଏଇଟା ହେଉଛି ସୁବର୍ଣ୍ଣ ବର୍ଣ୍ଣ ଯୁଗ। 15,000 ବର୍ଷ, 5,000 ବର୍ଷ ଚାଲିଯାଇଛି, ଆହୁରି 10,000 ବର୍ଷ ରହିଛି। କାହିଁକି ସୁବର୍ଣ୍ଣ ଯୁଗ ନା, ମହାପ୍ରଭୁ ଆସିଛନ୍ତି, ତେଣୁ ଦ୍ୱାପର ମଧ୍ୟ ସେହିଭଳି ଭାବରେ ସୁବର୍ଣ୍ଣ ଯୁଗ। ଦ୍ୱାପର ଯୁଗରେ ଭଗବାନ କୃଷ୍ଣ ଆସ, ସବୁ ଦ୍ୱାପରେ ଭଗବାନ ଆସନ୍ତି ନାହିଁ, କେଉଁ ଦ୍ୱାପରେ ଆସନ୍ତି? ସପ୍ତ କ'ଣ ସପ୍ତମାନଙ୍କର ସପ୍ତବିଂଶ ଚତୁର୍ଯୁଗେ ଦ୍ୱାପରର ଶେଷ, ଅଷ୍ଟାବିଂଶ ଚତୁର୍ଯୁଗେ ଦ୍ୱାପରର ଶେଷ ମାନେ ତାଙ୍କର ଧାମ ସହିତ ଭଗବାନ କୃଷ୍ଣ ଆସନ୍ତି ସପ୍ତମ ମନୁଙ୍କର। ବ୍ରହ୍ମାଙ୍କର ଗୋଟିଏ ଦିନରେ 14 ଜଣ ମନୁ ଆସନ୍ତି ହେଲା। ଆମେ ବର୍ତ୍ତମାନ ସପ୍ତମ ମନୁଙ୍କ ସମୟରେ ରହିଛେ, ଅଠେଇଶତମ ଦ୍ୱାପର, ଅଷ୍ଟାବିଂଶ ଚତୁର୍ଯୁଗେ ଦ୍ୱାପରର ଶେଷ ଭଗବାନ ଆସନ୍ତି, ଚତୁର୍ଥ ବର୍ଣ୍ଣନା କରାଯାଇଛି। ହଁ, ତେଣୁ ଇଏ ଯେଉଁ ଆସିବେ ଭଗବାନ ଆସନ୍ତି ଅନ୍ୟ ସେହି ସମୟରେ କୃଷ୍ଣବର୍ଣ୍ଣ ଆସନ୍ତି, କୃଷ୍ଣ ଶ୍ୟାମବର୍ଣ୍ଣଟା ଅଲଗା, କୃଷ୍ଣବର୍ଣ୍ଣଟା ଅଲଗା। ତେଣୁ ଅନ୍ୟ ଦ୍ୱାପରେ ଯେଉଁ ଭଗବାନ ଆସନ୍ତି ସେଇଟା ହେଉଛି ଶ୍ୟାମବର୍ଣ୍ଣରେ ଆସନ୍ତି, ତେଣୁ ସେଇ ଶ୍ୟାମବର୍ଣ୍ଣ ସେ ଦେଖୁଛନ୍ତି ଶ୍ୟାମବର୍ଣ୍ଣ। ତେଣୁ ସେ ଦେଖିଲେ କ'ଣ ନା, ଘନଶ୍ୟାମ ପୀତ କୌଶେ ବାସ, ପୀତବର୍ଣ୍ଣ, ପୀତବର୍ଣ୍ଣର ବାସ, ବାସ କହିଲେ ବସ୍ତ୍ର ପରିଧାନ କରିଛନ୍ତି, କୌଶେ କହିଲେ ରେଶମ ବସ୍ତ୍ର, ରେଶମ ବସ୍ତ୍ର ଭଗବାନଙ୍କ ପ୍ରସନ୍ନ, ରେଶମ ବସ୍ତ୍ର ଏବଂ ଭଗବାନଙ୍କର ପୀତ ବସ୍ତ୍ର ତାଙ୍କର ପ୍ରସନ୍ନ, ଭଗବାନ ବଳରାମଙ୍କର କେଉଁଟା ନୀଳ, ନୀଳ ବସ୍ତ୍ର, କୃଷ୍ଣଙ୍କର ପୀତ ବସ୍ତ୍ର, ତେଣୁ ଏହିସବୁ ସେ ଧାରଣ କରିଛନ୍ତି। ଏ 3ଟି ଶ୍ଳୋକ ବର୍ଣ୍ଣନା କରାଯିବ, ଘନଶ୍ୟାମ ପୀତ କୌଶ ବାସ, ଏଇଭଳି ଭାବରେ ସମସ୍ତେ ବିଷ୍ଣୁ ମୂର୍ତ୍ତି ଦେଖୁଛନ୍ତି, ବ୍ରହ୍ମା ଦେଖୁଛନ୍ତି। ସେହିଭଳି ଭାବରେ ପୁରୀ ଯେଉଁ ରହିଛି ଜଗନ୍ନାଥ ପୁରୀଧାମରେ, ପୁରୀଧାମରେ ଯେଉଁ ରହିଛନ୍ତି ପୂଜାରୀମାନେ ରହୁଛନ୍ତି, ଯେଉଁମାନେ ପୁରୀଧାମରେ ଯେଉଁମାନେ ଅବସ୍ଥା ଅଛନ୍ତି ସେମାନେ ମଧ୍ୟ ସେଇଭଳି ଭାବରେ ଚତୁର୍ଦ୍ଧ ମୂର୍ତ୍ତି ରହିଛି, ଏଇଟା ବର୍ଣ୍ଣନା କରାଯାଇଛି ଆମର ଚୈତନ୍ୟ ଚରିତାମୃତରେ, ସେମାନେ ମଧ୍ୟ ସବୁ ଚତୁର୍ମୂର୍ତ୍ତି ଧାରଣ କରିଛନ୍ତି, ଏଇଟା ଆମର ବର୍ଣ୍ଣନା କରାଯାଇଛି ସ୍କନ୍ଦ ପୁରାଣରେ, ବର୍ଣ୍ଣନା କରାଯାଇଛି ସ୍କନ୍ଦ ପୁରାଣରେ। ତେଣୁ ଯାହା ହଉ ଆମେ ସେଇଟା ଦେଖିପାରୁନେ, କିନ୍ତୁ ସେଇଟା ଆମର ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି। ଯାହା ହଉ ତେଣୁ ଏଇ ଯେଉଁ ଭଗବାନ ଏଇ ଯେଉଁ ରୂପ ଧାରଣ କରିଛନ୍ତି, ଏଇଟା ସାଙ୍ଗେ ସାଙ୍ଗେ ରୂପ ଧାରଣ କଲେ ଇଏ ହେଉଛି ଅନ୍ୟ ଅପି ଆଶ୍ଚର୍ଯ୍ୟ ମାହ, ଆହୁରି ବଡ଼ ଆଶ୍ଚର୍ଯ୍ୟ ଏଇଟା। ଆମେ କହିଦେଉଛେ, ଲେଖା ହେଇଛି ଆମେ କହିଦେଉଛେ ସବୁ କଥା, କିନ୍ତୁ ବ୍ରହ୍ମାଙ୍କର କେତେ ଆଶ୍ଚର୍ଯ୍ୟ ହେଉଥିବା ଆମେ ଅନୁମାନ କରିପାରିବା? ପରିବର୍ତ୍ତିତ ହେଇଗଲେ, ସାଙ୍ଗେ ସାଙ୍ଗେ ପରିବର୍ତ୍ତିତ ହେଇଗଲେ, ତେଣୁ ଏଇଭଳି ଭାବରେ ଯେଉଁ ରହିଛନ୍ତି ସାଙ୍ଗେ ସାଙ୍ଗେ ସବୁ ଏସବୁ ହେଲା। ଏ ଭଗବାନଙ୍କର ଏଇଭଳି ଭାବରେ ଶକ୍ତି ରହିଛି ଭଗବାନଙ୍କର, ଯେ ଯେମିତି ଆମେ ଦେଖିବା ବହୁତ ଦୃଷ୍ଟାନ୍ତ ରହିଛି ସବୁ, ଯେମିତି ଆମେ ଦେଖିବା